ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ଇମେଲ ମିଳିବା ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ। ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ 48 ଘଣ୍ଟା ପାଇଁ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ଲାଗୁ ହେଲା ନିର୍ବାଚନ ପ୍ରଚାର କଟକଣା। ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ରାଜପଥ ଭୁଶୁଡ଼ି 24 ମୃତ। ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଆଜି ହେବେ ମୁହାଁମୁହିଁ। ଦିଲ୍ଲୀ ଓ ଏନ୍ସିଆର୍ର ଅନେକ ସ୍କୁଲକୁ ବୋମା ଧମକ ଇମେଲ୍ ମିଳିବା ଘଟଣାରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି। ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ସ୍କୁଲରେ ବୋମା ଧମକ ସମ୍ପର୍କିତ ଇମେଲ୍କୁ ମିଥ୍ୟା କଲ୍ ବୋଲି କହିଥିଲା। ମନ୍ତ୍ରଣାଳୟ କହିଥିଲା ଏପର୍ଯ୍ୟନ୍ତ ଖୋଜାଖୋଜିରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ସହ କଥା ହୋଇ ଏହି ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଦୋଷୀମାନଙ୍କୁ ଚିହ୍ନଟ କରିବା ଏବଂ କୌଣସି ତ୍ରୁଟି ନ ହେବା ସୁନିଶ୍ଚିତ କରିବାକୁ ଶ୍ରୀ ସକ୍ସେନା ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବୃତ୍ତ ଓ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ସକ୍ସେନା ବୋମା ଧମକ ପାଇଥିବା ଅନେକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ଦିଲ୍ଲୀ ପୋଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହି ଇମେଲ୍ଗୁଡ଼ିକ କେଉଁଠାରୁ ଆସୁଛି ତାହା ଜାଣିବାକୁ ପାଇଛି। କଂଗ୍ରେସ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନ କମିଶନ 48 ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ନିଷିଦ୍ଧ କରିଛନ୍ତି। ଗତକାଲି ରାତି 8ଟାରୁ ନିଷେଧାଦେଶ ଲାଗୁ ହୋଇଛି। ଏହି ସମୟ ମଧ୍ୟରେ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମରେ କୌଣସି ସାଧାରଣ ସଭା, ସାଧାରଣ ଶୋଭାଯାତ୍ରା, ସାଧାରଣ ର୍ୟାଲି, ଶୋ ଏବଂ ସାକ୍ଷାତକାର ଆୟୋଜନ ନ କରିବାକୁ କମିଶନ ଚନ୍ଦ୍ରଶେଖର ରାଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ତେଲଙ୍ଗାନାର ସିରସିଲାରେ କେ ଚନ୍ଦ୍ରଶେଖରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଦଳ ଅଭିଯୋଗ କରିଥିଲା। ଭୋଟରଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ରାଜନୈତିକ ଦଳ ଓ ନେତାମାନେ ମିଥ୍ୟା ବୟାନ ଦେବେ ନାହିଁ ବୋଲି କମିଶନ କହିଛନ୍ତି। ଆୟୋଗ କହିଛନ୍ତି ଅସତ୍ୟ ଅଭିଯୋଗ କିମ୍ବା ମିଥ୍ୟା ତଥ୍ୟ ଆଧାରରେ ଅନ୍ୟ ଦଳ କିମ୍ବା ସେମାନଙ୍କ କର୍ମୀଙ୍କୁ ସମାଲୋଚନା କରିବା ବିଷୟକୁ ଏଡ଼ାଇ ଦିଆଯିବା ଜରୁରୀ ଅଟେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା ଓ ରାମଲଲାଙ୍କ ଦର୍ଶନ ପାଇଁ ଦିନିକିଆ ଅଯୋଧ୍ୟା ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତିଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଅଯୋଧ୍ୟାର ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ବିମାନ ବନ୍ଦରରୁ ରାଷ୍ଟ୍ରପତି ହନୁମାନଗଡ଼ିରେ ପହଞ୍ଚି ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତି ମଧ୍ୟ ଗତ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ରୀତିନୀତି ସହ ସରାୟୁ ଆରତୀରେ ଯୋଗ ଦେଇଥିଲେ। ନବନିର୍ମିତ ଏହି ମନ୍ଦିରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ହେଉଛି ପ୍ରଥମ ଗସ୍ତ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ହନୁମାନଗଡ଼ି ରେଳ ଷ୍ଟେସନ, ରାମପଥ ଓ ନୟାଘାଟ ସମେତ ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଏକ ରାଜପଥର କିଛି ଅଂଶ କ୍ଷତିଗ୍ରସ୍ତ ହେବାରୁ 24 ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ନ୍ୟୁଜ୍ ଏଜେନ୍ସି କହିଛି ଯେ ଗତକାଲି ରାତି ପ୍ରାୟ 2:10 ଗୁଆଙ୍ଗଡୋଙ୍ଗ ପ୍ରଦେଶର ମେଜୋ ସହର ଏବଂ ଡାବୁ କାଉଣ୍ଟି ମଧ୍ୟରେ ରାସ୍ତାର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ଫଳରେ ରାଜପଥରେ 20 ଯାନବାହନ ଅଟକି ରହିଥିଲା। ଜନବହୁଳ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ଗତ କିଛିଦିନ ହେବ ପ୍ରବଳ ବର୍ଷା ହୋଇଥିବାରୁ କେତେକ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ 10 ଦେଶର 18 ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ତାଙ୍କ ଦଳର ପ୍ରଚାର ରଣନୀତି ଏବଂ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି। ଏହା ଦଳର ବିଜେପିକୁ ଜାଣନ୍ତୁ ଅଭିଯାନର ଏକ ଅଂଶ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଏହି ପଦକ୍ଷେପ କେବଳ ବିଜେପିର ସଫଳତା ବାଣ୍ଟିବା ପାଇଁ ନୁହେଁ, ବରଂ ଦେଶ ନିର୍ମାଣରେ ବିଜେପିର ତ୍ୟାଗ ଏବଂ ଅବଦାନକୁ ପ୍ରଦର୍ଶନ କରି ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ। ଏହି ଅବସରରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଓ ଅଶ୍ୱନୀ ବୈଷ୍ଣବ ଉପସ୍ଥିତ ଥିଲେ। ଏହି ପ୍ରତିନିଧିମାନେ ଅଷ୍ଟ୍ରେଲିଆ, ଭିଏତନାମ, ବାଂଲାଦେଶ, ଇସ୍ରାଏଲ, ଉଗାଣ୍ଡା, ତାଞ୍ଜାନିଆ, ରୁଷ, ଶ୍ରୀଲଙ୍କା, ମରିସସ୍ ଏବଂ ନେପାଳରୁ ଆସିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ତୀର୍ଥଯାତ୍ରା ଅଧିକ ଦିବ୍ୟ ଓ ଭବ୍ୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ରାଜ୍ୟ ସରକାର ସମସ୍ତ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରୁତୁରି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଜାରି କରି ଯାତ୍ରାର ପ୍ରାରମ୍ଭିକ 15 ଦିନ ମଧ୍ୟରେ ବିଶେଷ କରି କେଦାରନାଥ ଧାମକୁ ଭିଆଇପି ଗସ୍ତକୁ କମ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଏହି ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବ୍ୟକ୍ତିଗତ ଭାବେ ଏକ ଦିବ୍ୟ ଓ ଭବ୍ୟ ତୀର୍ଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତିର ତଦାରଖ କରିବା ସହ ସୁରୁଖୁରୁରେ ଓ ସୁରକ୍ଷିତ ଚାରିଧାମ ଯାତ୍ରା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେପଟେ କୌଣସି ଜାଲିଆତିକୁ ରୋକିବା ପାଇଁ ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ବୁକ୍ କରିବାକୁ ଜନସାଧାରଣଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଅନୁରୋଧ କରାଯାଇଛି। ବିଜେପି କହିଛି ଯେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ସଦ୍ୟତମ ରିପୋର୍ଟରେ ଭାରତର ଅଭିବୃଦ୍ଧିକୁ ପ୍ରମୁଖ ଅର୍ଥନୀତି ମଧ୍ୟରେ ସର୍ବୋଚ୍ଚ ବୋଲି ଆକଳନ କରାଯାଇଛି, ଯାହା ଦେଶର ସୁଦୃଢ଼ ଏବଂ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧିକୁ ଦର୍ଶାଉଛି। ଏଥିରେ ବିଜେପି ସରକାରଙ୍କ ଦ୍ୱାରା ପରିଚାଳିତ ନୀତି ଏବଂ ସଂସ୍କାରର ସଫଳତା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଦଳର ଜାତୀୟ ଗଣମାଧ୍ୟମ ମୁଖ୍ୟ ଅନିଲ ବାଲୁନି ଏକ ବିବୃତ୍ତିରେ କହିଛନ୍ତି, ଏହି ସଫଳତା ବିଜେପିର ବିକଶିତ ଭାରତର ବ୍ୟାପକ ଦୃଷ୍ଟିକୋଣ ସହ ସମାନ। ଏହା ଅର୍ଥନୈତିକ ସଶକ୍ତିକରଣ ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ଅଭିବୃଦ୍ଧି ଓ ବିକାଶ ପାଇଁ ଅନୁକୂଳ ବାତାବରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ବୋଲି ସେ କହିଥିଲେ। ଶ୍ରୀଲଙ୍କାରେ ସାମଗ୍ରିକ ମୁଦ୍ରାସ୍ଫୀତି ହାର 2024 ଏପ୍ରିଲରେ 1.5% ବୃଦ୍ଧି ପାଇଛି। ଶ୍ରୀଲଙ୍କାର ଜନଗଣନା ଓ ପରିସଂଖ୍ୟାନ ବିଭାଗ ସୂଚନା ଅନୁଯାୟୀ କଲମ୍ବୋ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି, ଯାହା ଗତମାସରେ 0.9% ଥିଲା, ତାହା ମୁଖ୍ୟତଃ ଅଣଖାଦ୍ୟ ଦର ବୃଦ୍ଧି ଯୋଗୁଁ ସାମାନ୍ୟ ବୃଦ୍ଧି ପାଇଛି। ମାର୍ଚ୍ଚ ପାଇଁ ଜାତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି 2.5% ରେକର୍ଡ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମାତ୍ର 17 ଓଭର 5 ବଲ୍ରେ 3 ୱିକେଟ୍ ହରାଇ 163 ରନ୍ ଟାର୍ଗେଟ୍କୁ ସହଜରେ ହାସଲ କରିବାରେ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ 7 ୱିକେଟ୍ ହରାଇ 162 ରନ୍ କରିଥିଲା। ଆଜି ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ। ଚୀନ୍ର ଚେଙ୍ଗଡୁଠାରେ ଚାଲିଥିବା ଥୋମାସ୍ କପ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ଇଣ୍ଡୋନେସିଆଠାରୁ 1-4 ଗୋଲ୍ରେ ପରାସ୍ତ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ ଓ ଥାଇଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ କ୍ୱାର୍ଟର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ ମଧ୍ୟ ଇଣ୍ଡୋନେସିଆଠାରୁ ଗ୍ରୁପ୍ର ଶୀର୍ଷ ସ୍ଥାନ ହରାଇଛି। ଗତକାଲିର ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ଏଚ୍ଏସ୍ ପ୍ରଣୟ ଆନ୍ଥୋନି ସିନିସୁକା ଗେଣ୍ଟିଙ୍କୁ 13-21, 21-12, 21-12 ପରାସ୍ତ କରି ଭାରତକୁ 1-0 ଆଗୁଆ କରିଛନ୍ତି। ଜାତୀୟ ମହିଳା ହକି ଲିଗ୍ 2024-25ର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ହରିୟାଣା 8-0 ମଣିପୁରକୁ ଏବଂ ମହାରାଷ୍ଟ୍ର 3-0 ମିଜୋରାମକୁ ପରାସ୍ତ କରିଛି। ମଧ୍ୟପ୍ରଦେଶ ଓଡ଼ିଶାକୁ 3-2 ସୁଟ୍ଆଉଟ୍ରେ ପରାସ୍ତ କରିଥିବା ବେଳେ ଝାଡ଼ଖଣ୍ଡ 2-0 ବେଙ୍ଗଲକୁ ପରାସ୍ତ କରିଛି। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ଇମେଲ୍ ମିଳିବା ଘଟଣାରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ମାମଲା ରୁଜୁ। ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ 48 ଘଣ୍ଟା ପାଇଁ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ଲାଗୁ ହେଲା ନିର୍ବାଚନ ପ୍ରଚାର କଟକଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଆଜି ହେବେ ମୁହାଁମୁହିଁ। ସମ୍ବାଦ ଶେଷ ହେଲା।